ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ଅତୀଶ କୁମାର ଶତପଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଷ୍ଟାନୁ ସିଙ୍ଗାପୁର ଗସ୍ତ କରବାର କାର୍ଯ୍ୟକ୍ରମ ରହିଛି। ଏବା କାଲ୍ନୁ 20 ତାରିଖ ତକ୍ ମୁଖ୍ୟମନ୍ତ୍ରୀ ସିଙ୍ଗାପୁରର ଶିଳ୍ପପତି ଆର୍ ବାଣିଜ୍ୟ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରବେ ଆର୍ ଓଡ଼ିଶାକେ ଆସବାର ଲାଗି ନିମନ୍ତ୍ରଣ କରବେ। ଏବା ଜାନୁଆରୀ 28 ଆଉ 29 ତାରିଖ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ 2025 ହେବା। ଇତାକେ ନଜରତି ରଖିକରି ରାଜ୍ୟ ଶିଳ୍ପ ବିଭାଗ ତରଫରୁ ସିଙ୍ଗାପୁରନ ରୋଡ୍ ଶୋ ଆୟୋଜନ କରାଯାଉଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରନୁ 5 ନୂଆ ସହର ଆର୍ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରନୁ 4 ନୂଆ ସହରକେ ବିମାନ ଚଳାଚଳ କରବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆ ସୂଚନା ଦେଇଛନ୍। ଭୁବନେଶ୍ୱରନୁ ଇନ୍ଦୋର ଡେରାଡୁନ୍ କୋଚି ଜୟପୁର ଲକ୍ଷ୍ନୌକେ ଆର୍ ଝାରସୁଗୁଡ଼ାନୁ ହାଇଦ୍ରାବାଦ ରାୟପୁର ଲକ୍ଷ୍ନୌ ଆର୍ ମୁମ୍ବାଇକେ ସିଧାସଳଖ ବିମାନ ସେବା ମୂଲ ହେବା। ଇଟା ରାଜ୍ୟ ବିମାନ ସେବା ବ୍ୟବସ୍ଥାକେ ଅତକା ମଜବୁତ କରବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ବୈତ ବନ୍ଦରଣା ହେଉଛି ଅନ୍ୱେଷଣ ଆଉ ଉଦ୍ୟୋଗୀ ଭାବନାର ଗୋଟିଏ ଉତ୍ସବ। ହାଇଦ୍ରାବାଦଠାରେ ଆଇଏସ୍ବି ଇନ୍ସାଇଟ୍ ଫୋରମ୍ଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ତ୍ତିକ ପୁନିଆଉ ଓଡ଼ିଶାର ବୈତ ବନ୍ଦରଣା ଉତ୍ସବର ମହାତ୍ମା ଉପରେ ଆଲୋଚନା କରିକରି ଏଇଟା କହିଛନ୍। ଆମର ସମୃଦ୍ଧ ସାମୁଦ୍ରିକ ନୌବାଣିଜ୍ୟ ଇତିହାସକେ ମନେ ପକାଇବାର ସହିତ ସାଧବ ପୁଅମାନଙ୍କୁ ସମ୍ମାନ ଦେବାର ଲାଗି ଏଇଟା ଗୋଟିଏ ଅବସର ହେ। ସାରା ପୃଥିବୀ ଆଜି ଭାରତକେ ବଡ଼ ବିଶ୍ୱାସର ଆଖିରେ ଦେଖୁଛେ। ଦେଶର ଉଦ୍ୟମିତା କ୍ଷମତା ଆର୍ ବୌଦ୍ଧିକ ଦକ୍ଷତା ପୃଥିବୀର ଅଭିବୃଦ୍ଧି ଇଞ୍ଜିନ୍ ଭାବେ କାମ କରବା। ଅମୃତକାଳର ଏହି 25 ବରଷ ଖାଲି ଭାରତ ଲାଗି ନୁହେଁ, ସାରା ପୃଥିବୀ ଲାଗି ଗେମ୍ ଚେଞ୍ଜର ହେବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। କଟକଠାରେ ଉଷ୍ଣାକି ସହିତ ପ୍ରସିଦ୍ଧ ବାଲିଯାତ୍ରା ଗଲାକେଲ୍ ମୂଲ ହୋଇଛେ। ଇତାର ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ ଯେ ଓଡ଼ିଶାର ଗୌରବମୟ ଇତିହାସର ଗୋଟିଏ ସୁନ୍ଦର ପରିଚୟ ହେଉଛି ବାଲିଯାତ୍ରା। ସାବରମତୀ ରିଭର ପଏଣ୍ଟ ପ୍ରକଳ୍ପ ବାଗିର କଟକ ଆର୍ ସମ୍ବଲପୁର ମହାନଦୀର ବିକାଶ ଲାଗି 200 କୋଟି ଟଙ୍କା ଖର୍ଚ୍ଚ ହେବା ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ବାଲିଯାତ୍ରାଥି ସାମିଲ ହୋଇଥିବାର 14 ଦେଶର ରାଷ୍ଟ୍ରଦୂତମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ମାରକୀ ଉପହାର ଦେଇକରି ସମର୍ଥିତ କରିଥିଲେ ଆଉ ସାନ୍ତାଳୀ ଭାଷାଥି ଲେଖାଯାଇଥିବାର ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ସାକ୍ଷରତା ପୁସ୍ତକ ଉନ୍ମୋଚନ କରିଥିଲେ। ଆଇଷ୍ଠାନୁ ପୁରୀ ଶ୍ରୀମନ୍ଦିରର ଚାରିଦୁଆର ଦେଇକରି ଭକ୍ତମାନେ ବଡ଼ଦେଉଳକେ ଯାଇପାରବେ। ହେଲେ ସିଂହଦୁଆରକେ ଛାଡ଼ିକରି ଅଲଗା 3 ଦୁଆର ଦେଇକରି ବାହାରକେ ବାହାରି ପାରବେ। ସାବାୟତ ଆର୍ ସେମାନଙ୍କର ପରିବାରର ଲୋକେ ସବୁ ଦୁଆର ଦେଇକରି ବଡ଼ଦେଉଳର ଯାଆସ କରିପାରବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଜାରି କରାଯାଇଛି। କାର୍ତ୍ତିକ ମାସେ ଭିଡ଼କେ ନଜରଟି ରଖିକରି ଖାଲି ସିଂହଦୁଆର ଦେଇକରି ଶ୍ରୀମନ୍ଦିରକେ ପ୍ରବେଶର ବ୍ୟବସ୍ଥା କରାଯାଇଥିଲା। ହେଲେ ଶ୍ରୀମନ୍ଦିର ନାଟମଣ୍ଡପ ନ ଭକ୍ତମାନଙ୍କ ଲାଗି ଦର୍ଶନ ଶୃଙ୍ଖଳା ଆଣବାରକେ ପ୍ରଶାସନର ନୂଆ ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ମିଳିଛି। ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ କଳା ଉତ୍ସବ ହୋଇଯାଇଛି। ଏଥି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଯନ୍ତ୍ର ସଙ୍ଗୀତଥି ବଲାଙ୍ଗୀର ସୁହା ସିଂହାର ଅମିତ ସିନ୍ଦ୍ରିଆ, ଭିଜୁଆଲ କଳାଥି ସମ୍ବଲପୁର ସରକାରୀ ମହିଳା କଲେଜର ଖୁସି ସାହା, କଣ୍ଠ ସଙ୍ଗୀତଥି କେନ୍ଦୁଝର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଭିଲିପ୍ସା ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କାର୍ଯ୍ୟକ୍ରମକେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ଉଦ୍ଘାଟନ କରିଥିଲେ। ରାଜ୍ୟସ୍ତରୀୟ ଆନ୍ତର୍ବିଦ୍ୟାଳୟ ବ୍ୟାଣ୍ଡ ପ୍ରତିଯୋଗିତା ଭୁବନେଶ୍ୱର ୟୁନିଟ୍ 6 ବାଳିକା ହାଇସ୍କୁଲଠାରେ ହୋଇଯାଇଛି। ଉଦ୍ଯାପନୀ ଉତ୍ସବଟି ଓସେପାରା ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏଣୁ ପହିଲା ସ୍ଥାନ ହାସଲ କରିଥିବାର ଶିଶୁ ବିଭାଗର ବରଗଡ଼ ଜଜ୍ ହାଇସ୍କୁଲ ବାଳିକା ବିଭାଗର ୟୁନିଟ୍ 2 କ୍ୟାପିଟାଲ ସରକାରୀ ହାଇସ୍କୁଲ ଆଉ ବାଳୁକା ବିଭାଗ ମୟୂରଭଞ୍ଜ ବିବେକାନନ୍ଦ ପବ୍ଲିକ ହାଇସ୍କୁଲ ଆସାମନ ହେବାରକେ ଥିବାର ଜୋନ୍ ସ୍ତରୀୟ ପ୍ରତିଯୋଗିତା ଲାଗି ମନୋନୀତ ହୋଇଛନ୍। ଆଜି ଜାତୀୟ ପ୍ରେସ୍ ଦିବସ। 1967 ଆଜିର ଦିନେ କେନ୍ଦ୍ର ସରକାର ଭାରତୀୟ ପ୍ରେସ୍ କାଉନ୍ସିଲ୍ ଗଠନ କରିଥିଲେ। ସମ୍ବାଦପତ୍ର ଗଣତନ୍ତ୍ର ଜାଗ୍ରତ ପ୍ରହରୀ। ହେଲେ ପ୍ରେସ୍ କାଉନ୍ସିଲ୍ ହେଉଛି ସମ୍ବାଦପତ୍ରମାନଙ୍କର ନୈତିକ ପ୍ରହରୀ। ସମ୍ବାଦପତ୍ରମାନଙ୍କର କାମ ଉପରେ ନଜର ରଖବାର ସହିତ ଦରକାର ପଡ଼ିଲେ ପରାମର୍ଶ ସମୀକ୍ଷା ଆଉ ବିବାଦୀୟ ସମ୍ବାଦ ପ୍ରସାରଣ ଉପରେ ବିଚାର କରବାର ବାଗିର ଆଉ ଅଲଗା କାମମାନେ ନୈତିକ ଯାଞ୍ଚକର୍ତ୍ତା ଭାବେ ପ୍ରେସ୍ କାଉନ୍ସିଲ୍ କର୍ସି। ନୂଆଦିଲ୍ଲୀନ ଭାରତୀୟ ପ୍ରେସ୍ କାଉନ୍ସିଲ୍ର ମୁଖ୍ୟ କାର୍ଯ୍ୟାଳୟ ଅଛି। ପୃଥିନ ଅନେକ ପ୍ରେସ୍ କି ମିଡ଼ିଆ କାମ କରୁଥିଲେ ବିଲ୍ ଭାରତୀୟ ପ୍ରେସ୍ ପରିଷଦ ଅନନ୍ୟ ଏ ଆଉ ଇଟା ଗୋଟିଏ ହିଁ ଶସ୍ତା ଯେଣ୍ଟା ପ୍ରେସ୍ର ସ୍ୱାଧୀନତା ବଜାୟ ରଖବାର ଦିଗେ ବଦ୍ଧ ପରିପୂରକ ହେ। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଆଞ୍ଚଳିକ ସମ୍ବାଦ ବିଭାଗ ତରଫରୁ ସମ୍ବଲପୁରୀ ସାନ୍ତାଳୀ ଆର୍ ଦେଶୀୟ ଭାଷାତି ସମ୍ବାଦ ପ୍ରସାରଣ କରାଯିବା। ଏଥିଲାଗି ସମ୍ବଲପୁରୀ ସାନ୍ତାଳୀ ଆଉ ଦେଶିଆ ଭାଷା ସମ୍ବାଦ ପାଠକ କପି ଏଡିଟର ଆର୍ ଭିଡ଼ିଓ ଏଡିଟର ଦରକାର ରହିଛି। ଉପଯୁକ୍ତ ପ୍ରାର୍ଥୀମାନଙ୍କୁ ଏଥିଲାଗି ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ପ୍ରସାର ଭାରତୀ ୱେବ୍ସାଇଟ୍ prasarbharati.gov.in କି ଭେକେନ୍ସିଜ୍ ବିଭାଗକେ ଯାଇକରି ବିଜ୍ଞାପନର ସବିଶେଷ ବିବରଣୀ ଜାଣିପାରିବେ। ଏ ମାସର 20 ତାରିଖ ଆବେଦନ କରବାର ଶେଷ ତାରିଖ। ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।